ଯୋଶୁଅ 20 ପର୍ବ। ଏଥିଭିତରେ ସଦାପ୍ରଭୁ ଯୋଶୁଅଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ମୂଷା ହାତରେ ଯେଉଁସବୁ ଆଶ୍ରୟ ନଗର ବିଷୟ ତୁମ୍ଭକୁ କହିଅଛୁ, ତାହା ତୁମ୍ଭେମାନେ ଆପଣାମାନଙ୍କ ପାଇଁ ନିରୂପଣ କର। ତହିଁରେ ଯେଉଁ ନରହତ୍ୟାକାରୀ ଭ୍ରାନ୍ତିରେ ଓ ଅଜ୍ଞାତସାରରେ କାହାକୁ ବଦ୍ଧ କରେ, ସେ ସେଠାକୁ ପଳାଇ ଯାଇପାରିବ। ପୁଣି ସେସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମମାନଙ୍କ ପ୍ରତି ଆଶ୍ରୟ ନଗର ହେବ, ଆଉ ତହିଁ ମଧ୍ୟରୁ କୌଣସି ନଗରକୁ ପଳାୟନକାରୀ ଲୋକ ନଗର ଦ୍ୱାରରେ ପ୍ରବେଶ ସ୍ଥାନରେ ଠିଆ ହୋଇ ନଗରର ପ୍ରାଚୀନମାନଙ୍କର କର୍ଣ୍ଣଗୋଚରରେ ଆପଣଙ୍କ କଥା କହିବ, ତେଣୁ ସେମାନେ ନଗର ମଧ୍ୟରେ ଆପଣମାନଙ୍କ ନିକଟକୁ ତାହାକୁ ଆଣି ଆପଣମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେବେ। ପୁଣି ରକ୍ତର ପ୍ରତିହନ୍ତା ତାହା ପଛେ ପଛେ ଗୋଡ଼ାଇଲେ ସେମାନେ ନରହତ୍ୟାକାରୀକି ତାହା ହସ୍ତରେ ସମର୍ପଣ କରିବେ ନାହିଁ, କାରଣ ସେ ଅଜ୍ଞାତସାରରେ ଆପଣା ପ୍ରତିବାସୀକୁ ବଦ୍ଧ କରିଅଛି ଓ ସେ ପୂର୍ବରେ ତାହାକୁ ହିଂସା କରିନଥିଲା। ଏ ନିମନ୍ତେ ସେ ବିଚାରାର୍ଥେ ମଣ୍ଡଳୀ ସାକ୍ଷାତରେ ଠିଆ ହେବା ଯାଏ, ପୁଣି ସେହି ସମୟରେ ମହାଯାଜକର ମୃତ୍ୟୁ ହେବା ଯାଏ ସେ ସେହି ନଗରରେ ବାସ କରିବ। ତୟୁତାରୁ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ଆପଣା ନିଜର ସେହି ନଗରକୁ ଓ ଆପଣା ନିଜ ଗୃହକୁ ଫେରିଆସିବ। ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲିରେ କେଦାସ ଓ ଇଫ୍ରିୟମ୍ ପର୍ବତମୟ ଦେଶରେ ସିକ୍କିମ୍ ଓ ଜିହୁଦାର ପର୍ବତମୟ ଦେଶରେ କିରିୟଥବ୍, ଏହାକୁ ହିବ୍ରଣ କହନ୍ତି, ପ୍ରତିଷ୍ଠା କଲେ। ପୁଣି ଜିରିଓ ନିକଟସ୍ଥ ଜର୍ଦ୍ଦନ ପୂର୍ବ ପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦବଂଶର ଗିଲିୟଦରେ ରାମତ୍ ଓ ମନସୀ ବଂଶର ବାସନରେ ଗୋଲନ୍ ନିରୂପଣ କଲେ। କେହି ଭ୍ରାନ୍ତିରେ ନରହତ୍ୟା କଲେ ମଣ୍ଡଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତ ପ୍ରତିହନ୍ତାର ହସ୍ତରେ ନ ମରେ, ଏ ନିମନ୍ତେ ଇସ୍ରାଏଲ ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।